ଆଇବ ଅଧ୍ୟାୟ ସତର ମୋହର ପ୍ରାଣ କ୍ଷୟ ପାଉଅଛି ଓ ମୋହର ଦିନ ଅବସାନ ହେଉଅଛି ମୋ ନିମନ୍ତେ କବର ପ୍ରସ୍ତୁତ ଅଛି ନିଶ୍ଚୟ ପରିହାସକମାନେ ମୋ ନିକଟରେ ଅଛନ୍ତି ଓ ସେମାନଙ୍କ ବିରୋଧ ମୋ ଚକ୍ଷୁଗୋଚରରେ ଅଛି ବିନୟ କରୁଅଛି ପ୍ରତିନିଧି ଦିଅ ଆପଣା ନିକଟରେ ଆପେ ମୋ ପାଇଁ ଲଗା ହୁଏ ଆଉ କିଏ ମୋ ହାତରେ ହାତ ଦେବ କାରଣ ତୁମ୍ଭେ ସେମାନଙ୍କ ଅନ୍ତଃକରଣକୁ ବୁଦ୍ଧିରୁ ଗୁପ୍ତ କରିଅଛ ଏହେତୁ ତୁମ୍ଭେ ସେମାନଙ୍କୁ ଉନ୍ନତ କରିବ ନାହିଁ ଯେ ଆପଣା ମିତ୍ରଗଣକୁ ଲୁଟ୍ ରୂପେ ସମର୍ପଣ କରେ ତାହାର ସନ୍ତାନଗଣର ଚକ୍ଷୁ ନିସ୍ତେଜ ହେବ ମଧ୍ୟ ସେ ମୋତେ ଲୋକମାନଙ୍କର ହାସ୍ୟାସ୍ପଦ କରିଅଛନ୍ତି ମୁଁ ପ୍ରକାଶରେ ଘୃଣାପାତ୍ର ହୋଇଅଛି ଦୁଃଖ ସକାଶୁ ମଧ୍ୟ ମୋର ଚକ୍ଷୁ କ୍ଷୀଣ ହୋଇଅଛି ଓ ମୋର ସର୍ବାଙ୍ଗ ଛାୟାତୁଲ୍ୟ ହୋଇଅଛି ସରଳ ଲୋକେ ଏଥିରେ ଚମତ୍କୃତ ହେବେ ଓ ନିର୍ଦ୍ଦୋଷ ଲୋକ ଅଧାର୍ମିକ ବିରୁଦ୍ଧରେ ଆପଣାକୁ ଉତ୍ତେଜିତ କରିବ ତଥାପି ଧାର୍ମିକ ଆପଣା ମାର୍ଗ ଦୃଢ଼ କରି ଧରିବ ଓ ଶୁଚିହସ୍ତ ଲୋକ ଆହୁରି ବଳବାନ ହେବ ମାତ୍ର ତୁମ୍ଭେ ସମସ୍ତେ ଏବେ ଫେରିଆସ ମୁଁ ତୁମ୍ଭମାନଙ୍କ ମଧ୍ୟରେ ଜ୍ଞାନବାନ ଲୋକ ପାଇବି ନାହିଁ ମୋହର ଦିନସବୁ ଅତୀତ ହେଲା ମୋହର ଅଭିପ୍ରାୟ ଅର୍ଥାତ୍ ମୋର ମନର ସଂକଳ୍ପ ସବୁ ନିଷ୍ଫଳ ହେଲା ସେମାନେ ରାତ୍ରି କି ଦିନ କରନ୍ତି ସେମାନେ ଆଲୁଅକୁ ଅନ୍ଧକାରର ସନ୍ନିକଟ ବୋଲି କହନ୍ତି ଯେବେ ମୁଁ ପାତାଳକୁ ଆପଣାର ଗୃହ ବୋଲି ଅନାଏ ଯେବେ ମୁଁ ଅନ୍ଧକାରରେ ଆପଣା ଶଯ୍ୟା ବିଛାଇଅଛି ଯେବେ ମୁଁ କ୍ଷୟକୁ କହିଅଛି ତୁମ୍ଭେ ମୋହର ପିତା କୀଟକୁ କହିଅଛି ତୁମ୍ଭେ ମୋହର ମାତା ଓ ଭଗିନୀ ତେବେ ମୋହର ଭରସା କାହିଁ ଓ ମୋହର ଭରସା କିଏ ଦେଖିବ ତାହା ପାତାଳର ଅର୍ଗଳ ଆଡ଼କୁ ଓହ୍ଲାଇଯିବ ତହିଁରେ ଏକାବେଳେ ଧୂଳିରେ ବିଶ୍ରାମ ହେବ।